ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପଞ୍ଚଦଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଆଜି ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ. ବିଶ୍ୱର ବୃହତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନା ପିଏମ୍ ଜନଧନକୁ ଆଜି ପୁରିଲା 11 ବର୍ଷ. ଆତ୍ମନିର୍ଭରଶୀଳତା ପାଇଁ ସ୍ୱେଚ୍ଛାକୃତ ଭାବେ ଆନ୍ତର୍ଜାତିକ ବାଣିଜ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭଗବତ. ଦେଶର ସମସ୍ତ ବିଦ୍ୟାଳୟରେ 5-15 ବର୍ଷ ବୟସ ବର୍ଗର ପିଲାଙ୍କ ବାୟୋମେଟ୍ରିକ୍ ଅପଡେଟ୍ ଲାଗି ଆଧାର କର୍ତ୍ତୃପକ୍ଷଙ୍କ ପରାମର୍ଶ. ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନ୍ସିପ୍ର 16ତମ ପର୍ଯ୍ୟାୟକୁ ପିଭି ସିନ୍ଧୁ ଉନ୍ନୀତ. ପଞ୍ଚଦଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନ ଗସ୍ତ କରିବେ. ଜାପାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହା 8ମ ଗସ୍ତ ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସିଗେରୁ ଇସିବାଙ୍କ ସହ ପ୍ରଥମ ସମ୍ମିଳନୀ ହେବ. ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଶ୍ରୀ ମୋଦିଙ୍କ ଗସ୍ତ କାଳରେ ଦୁଇ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ଭାଗିଦାରିତା ନେଇ ଉଭୟ ଦେଶର ଭୂମିକା ଉପରେ ସମୀକ୍ଷା କରିବେ. ସମୀକ୍ଷାରେ ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ ଓ ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା ଓ ନବସୃଜନଶୀଳତା ଏବଂ ଲୋକମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ ନେଇ ଆଲୋଚନା ହେବ. ଉଭୟ ନେତା ଆଞ୍ଚଳିକ ତଥା ବିଶ୍ୱସ୍ତରରେ ଗୁରୁତ୍ୱ ରଖୁଥିବା ପ୍ରସଙ୍ଗ ଉପରେ ମତ ବିନିମୟ କରିବେ. ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଶ୍ରୀ ମୋଦିଙ୍କ ଗସ୍ତ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି. ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ ଆକାଶବାଣୀକୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ଉଭୟ ଦେଶ ମଧ୍ୟରେ ସହଯୋଗର ନୂତନ ଦ୍ୱାର ଉନ୍ମୁକ୍ତ କରିବ, ବିଶେଷକରି ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ସହଯୋଗକୁ ଏହା ନୂତନ ଦିଗ ବୋଲି ସେ କହିଛନ୍ତି।
प्रधानमंत्री नरेंद्र मोदी की जापान यात्रा से भारत जापान साझेदारी को एक नया रोडमैप मिलने की उम्मीद है। जापान में भारत के राजदूत सीबी जॉर्ज ने कहा कि दोनों देश उच्च स्तरीय तकनीक और आपूर्ति श्रृंखला को सरल बनाने को प्राथमिकता दे रहे हैं, साथ ही द्विपक्षीय सहयोग को बढ़ावा देने के लिए सेमीकंडक्टर जैसी महत्वपूर्ण और उभरती तकनीकों में भी मुख्य रूप से ध्यान दिया जा रहा है। श्री जॉर्ज ने कहा कि पिछले 10 वर्षों में भारत जापान संबंधों में व्यापक परिवर्तन आया है। वर्तमान में भारत में 1,500 जापानी कंपनियां काम कर रही हैं और इस संख्या को बढ़ाकर 15,000 करने का लक्ष्य रखा गया है। जापान में भारत के राजदूत श्री जॉर्ज ने कहा कि दोनों देशों ने अपने संबंधों में हर स्तर पर हर क्षेत्र में उल्लेखनीय प्रगति देखी है। टोक्यो से ओम अवस्थी की रिपोर्ट के साथ समाचार कक्ष से जया भारती।
ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ 31ରୁ ସେପ୍ଟେମ୍ବର 1 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦି ଚୀନ୍ ଗସ୍ତ କରି ତିଆନ୍ଜିନ୍ଠାରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନିମନ୍ତ୍ରଣ କ୍ରମେ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବେ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ଦେଶର ନେତାଙ୍କ ସହ ଅନେକଗୁଡ଼ିଏ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ 2017 ପରଠାରୁ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି 11 ବର୍ଷ ପୂରଣ ହେଉଛି। ବିଶ୍ୱରେ ଏକ ପ୍ରମୁଖ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଭାବେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାରୁ 2014 ଅଗଷ୍ଟ 15ରେ ଘୋଷଣା କରିଥିଲେ। ସେହି ବର୍ଷ ଅଗଷ୍ଟ 28 ତାରିଖରେ ଜନଧନ ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗରିବ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ।
एक प्रधानमंत्री जनधन योजना, इस प्रधानमंत्री जनधन योजना के माध्यम से हम देश के गरीब से गरीब लोगों को बैंक अकाउंट की सुविधा से जोड़ना चाहते हैं। आज करोड़ों करोड़ों परिवार हैं जिसके पास मोबाइल फोन तो है लेकिन बैंक अकाउंट नहीं है। यह स्थिति हमें बदलनी है। देश की आर्थिक संसाधन गरीब के काम आए, इसकी शुरुआत यहीं से होती है। यही तो है जो खिड़की खोलता है। और इसलिए प्रधानमंत्री जनधन योजना के तहत जो अकाउंट खोलेगा उसको डेबिट कार्ड दिया जाएगा और डेबिट कार्ड के साथ हर गरीब परिवार को 1,00,000 रुपया का बीमा सुनिश्चित कर दिया जाएगा ताकि उसके जीवन में कोई संकट आया तो उसके परिवारजनों को 1,00,000 रुपये का बीमा मिल सकता है।
ଏହି ଯୋଜନାରେ ଦେଶର ସମସ୍ତଙ୍କୁ ଆର୍ଥିକ କାର୍ଯ୍ୟକଳାପରେ ସାମିଲ କରିବା ସହ ବ୍ୟାଙ୍କ ସେବା ଯୋଗାଇ ଦିଆଯାଇପାରିଛି। ସୂଚନା ଅନୁଯାୟୀ ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 56,21,00,000 ହିତାଧିକାରୀଙ୍କୁ 265,503 କୋଟିରୁ ଅଧିକ ଟଙ୍କାର ଲାଭ ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଆତ୍ମନିର୍ଭରଶୀଳତା ପାଇଁ ଅନ୍ତର୍ଜାତୀୟ ବାଣିଜ୍ୟ ସ୍ୱେଚ୍ଛାକୃତ ଭାବେ ହେବା ଉଚିତ। ସେ କହିଛନ୍ତି, କୌଣସି ଚାପରେ ମୁଣ୍ଡ ନୁଆଇ ଏହାକୁ ଗ୍ରହଣ କରାଯିବା ଉଚିତ ନୁହେଁ। ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ପାଳନ ପାଇଁ ଏକ ବକ୍ତୃତାମାଳାକୁ ସମ୍ବୋଧନ କରି ଶ୍ରୀ ଭାଗବତ କହିଛନ୍ତି, ଆତ୍ମନିର୍ଭରଶୀଳତା ସମସ୍ତ ପ୍ରସଙ୍ଗର ଚାବିକାଠି। ଏହି ଅବସରରେ ସ୍ୱଦେଶୀ ଉତ୍ପାଦଗୁଡ଼ିକ ପ୍ରାଥମିକତା ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ସ୍ୱଦେଶୀର ପ୍ରକୃତ ଆତ୍ମା ହେଉଛି ଚାପରେ ନୁହେଁ, ବରଂ ଦେଶର ନୀତିକୁ ଅଗ୍ରାଧିକାର ଦେବା। ଆତ୍ମନିର୍ଭରଶୀଳ ହେବା ପାଇଁ ଆମଦାନୀ ବନ୍ଦ କରିବା ଆବଶ୍ୟକ ନୁହେଁ ବୋଲି ସେ କହିଛନ୍ତି, କିନ୍ତୁ ଏଥିରେ କୌଣସି ଚାପ ରହିବା ଉଚିତ ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଫିନ୍ଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟର୍ମଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ୟୁରୋପୀୟ ସଂଘର ଫିନ୍ଲ୍ୟାଣ୍ଡ ହେଉଛି ଏକ ପ୍ରକୃତ ସହଭାଗୀ। ଉଭୟ ନେତା ବାର୍ତ୍ତାଳାପ ସମୟରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ସମାବେଶୀ ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା କରିଥିବା ଜଣାପଡ଼ିଛି। ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଉଭୟ ନେତା ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଭାରତୀୟ ଏକକ ପରିଚୟ ପ୍ରାଧିକରଣ UIDAI ଦେଶର ସମସ୍ତ ବିଦ୍ୟାଳୟକୁ 5-15 ବର୍ଷ ବୟସ ବର୍ଗର ପିଲାମାନଙ୍କ ପାଇଁ ସମୟାନୁସାରେ ବାୟୋମେଟ୍ରିକ୍ ଅପଡେଟ୍ କରିବା ଲାଗି କହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ UIDAI ମୁଖ୍ୟ ନିର୍ବାହୀ ଅଧିକାରୀ ଭୁବନେଶ କୁମାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ମନ୍ତ୍ରଣାଳୟ କହିଛି, UIDAI ଏବଂ ଶିକ୍ଷା ମନ୍ତ୍ରଣାଳୟ ପ୍ରାୟ 17 କୋଟି ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ କରିବା ଲାଗି ପରାମର୍ଶ ଦେଇଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗତକାଲି 30 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଅଧୀକ୍ଷକ ଜିତେନ୍ଦ୍ର ଯାଦବ କହିଛନ୍ତି, ସେମାନଙ୍କ ମଧ୍ୟରୁ 20 ଜଣ ମାଓବାଦୀଙ୍କ ଉପରେ 81 ଲକ୍ଷ ଟଙ୍କା ପୁରସ୍କାର ଅର୍ଥରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବିଭିନ୍ନ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ 50,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର ଯାଦବ କହିଛନ୍ତି।
माओवादियों ने बीजापुर पुलिस के समक्ष आत्मसमर्पण किया है। कुल इनके ऊपर 81 लाख का इनाम था, जिसमें मुख्य रूप से उत्तर बस्तर डिवीजन का एक डीवीसीएम रैंक का माओवादी आत्मसमर्पण किया है। उसके अलावा कंपनी नंबर 2 के 5 सदस्य, इसी प्रकार एरिया कमेटी लेवल के भी 5 सदस्य, अलग अलग आरपीसी जनताना सरकार सदस्य है और अलग अलग डीएकेएमएस के सदस्य भी इसमें शामिल है।
ଜମ୍ମୁ ଏବଂ ପଞ୍ଜାବର ଉତ୍ତରାଞ୍ଚଳରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟାର ମୁକାବିଲା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବାୟୁସେନା ପକ୍ଷରୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ହେଲିକପ୍ଟର ସମେତ ଜିନିଷ ନେବା ଆଣିବା ଲାଗି ସ୍ୱତନ୍ତ୍ର ପରିବହନ ହେଲିକପ୍ଟର ଓ ଅନ୍ୟାନ୍ୟ ଉପକରଣ ମୁତୟନ କରାଯାଇଛି। ଜମ୍ମୁର ଅଖନୁର ଅଞ୍ଚଳ ସମେତ ପଞ୍ଜାବର ପଠାନକୋଟ ଏବଂ ଡେରାବାବା ନାନକ ଅଞ୍ଚଳରେ ସେନା ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ହିମାଚଳ ପ୍ରଦେଶରେ ଖରାପ ପାଗ ସତ୍ତ୍ୱେ ଗତ 2 ଦିନ ମଧ୍ୟରେ  3,700ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କାଙ୍ଗ୍ରା ଏବଂ ଚମ୍ବା ଜିଲ୍ଲାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏନ୍ଡିଆର୍ଏଫ୍ ବ୍ୟାପକ ଭାବରେ ଉଦ୍ଧାର କାର୍ଯ୍ୟ କରୁଛି। ଅଗଷ୍ଟ 26 ଏବଂ 27 ତାରିଖରେ କାଙ୍ଗ୍ରା ଜିଲ୍ଲାରେ ବ୍ୟାସ ନଦୀର ବନ୍ୟାଜଳ ଆର୍ନି ବିଶ୍ୱବିଦ୍ୟାଳୟ ପରିସର ଦେଇ ପ୍ରବାହିତ ହୋଇଥିବାବେଳେ 412 ଜଣ ଛାତ୍ରଛାତ୍ରୀ ଏବଂ 15 ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରୁ ଅନ୍ୟ 26 ଜଣଙ୍କୁ ଏନ୍ଡିଆର୍ଏଫ୍ ଉଦ୍ଧାର କରିଥିଲା। ବ୍ୟାପକ ବନ୍ୟା ମଧ୍ୟରେ ଇନ୍ଦୋରା ସବ୍ଡିଭିଜନ ଅନ୍ତର୍ଗତ ମନ୍ଦ ଏବଂ ସନୌର ଅଞ୍ଚଳରୁ ମଧ୍ୟ 15 ଜଣଙ୍କୁ ଉଦ୍ଧାର କରାଯାଇଛି। ଚାମ୍ବା ଜିଲ୍ଲାରେ ଅଗଷ୍ଟ 27 ତାରିଖରୁ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଏକ ଅସ୍ଥାୟୀ ପାଦଚଲା ପୋଲ ନିର୍ମାଣ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଯାଉଛି। ପ୍ୟାରିସ୍ରେ ଅନୁଷ୍ଠିତ ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ରେ ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଓ ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ 16 ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତୀୟ ପୁରୁଷ ଯୋଡ଼ି ଚାଇନିଜ୍ ତାଇପେଇ ଯୋଡ଼ିକୁ 22-20, 21-13 ପରାସ୍ତ କରିଥିବାବେଳେ 16ତମ ପର୍ଯ୍ୟାୟରେ ଚୀନ୍ ପ୍ରତିପକ୍ଷଙ୍କ ସହ ମୁକାବିଲା କରିବେ। ସେହିପରି ପିଭି ସିନ୍ଧୁ ମାଲେସିଆ ପ୍ରତିପକ୍ଷକୁ 21-19, 21-15 ପରାସ୍ତ କରିଛନ୍ତି। ଭାରତର ମିକ୍ସଡ୍ ଡବଲ୍ସରେ ଧ୍ରୁବ କପିଲା ଏବଂ ତନିଷା କ୍ରାଷ୍ଟୋ ଆୟାରଲ୍ୟାଣ୍ଡ ପ୍ରତିପକ୍ଷଙ୍କୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। 5ଦଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଆଜି ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱର ବୃହତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନା ପିଏମ୍ ଜନଧନକୁ ଆଜି ପୁରିଲା 11 ବର୍ଷ। ଆତ୍ମନିର୍ଭରଶୀଳତା ପାଇଁ ସ୍ୱେଚ୍ଛାକୃତ ଭାବେ ଆନ୍ତର୍ଜାତିକ ବାଣିଜ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ଦେଶର ସମସ୍ତ ବିଦ୍ୟାଳୟରେ 5-15 ବର୍ଷ ବୟସ ବର୍ଗର ପିଲାଙ୍କ ବାୟୋମେଟ୍ରିକ୍ ଅପଡେଟ୍ ଲାଗି ଆଧାର କର୍ତ୍ତୃପକ୍ଷଙ୍କ ପରାମର୍ଶ ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନ୍ସିପ୍ର 16ତମ ପର୍ଯ୍ୟାୟକୁ ପିଭି ସିନ୍ଧୁ ଉନ୍ନୀତ। ସମ୍ବାଦ ଶେଷ ହେଲା।